ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶାର ପିଲାମାନଙ୍କର ଦକ୍ଷତା ପୂର୍ତ୍ତି ନଜରକେ ଆସିପାରିଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନକେ ହପ୍ତେ ଭିତରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରବାରକେ ଉଚ୍ଚଶିକ୍ଷା ବିଭାଗ ଦେଲା ନିର୍ଦ୍ଦେଶ। ପୁରୀ ଶ୍ରୀମନ୍ଦିର ସମ୍ଭଲପୁରର ସମଲେଇ ମନ୍ଦିର ସହିତ ରାଜ୍ୟ ଦେବୀପୀଠମାନଙ୍କେ ଆଷ୍ଠାନ ମୂଲ ହେଲା ସୁଲଭ ପୂଜା। ଆଉ ସନ୍ତାନମାନଙ୍କର ମଙ୍ଗଲ କାମନା କରିକି ମହିଳାମାନେ ପାଳନ କରୁଛନ୍ ଗୋଜୋତିଆ ଉପାସ। ଏଥର ପୂରା ଖବର। ବିଶ୍ୱ ଦକ୍ଷତା ପ୍ରତିଯୋଗିତାଥି ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ସମ୍ବର୍ଦ୍ଧିତ କରିଛନ୍। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାଥି ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ 25 ଲକ୍ଷ ଟଙ୍କା ଆଉ ମେଡାଲିୟନ୍ ଫର୍ ଏକ୍ସଲେନ୍ସ ହାସଲ କରିଥିବା ଗେଡେଲା ଅଖିଲଙ୍କୁ 5 ଲକ୍ଷ ଟଙ୍କାର ପୁରସ୍କାର ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ପିଲାମାନଙ୍କର ଦକ୍ଷତା ଏହାଦେ ପୃଥିବୀ ନଜରକେ ଆସିପାରିଛି। ଆଇବା ଦିନେ ଓଡ଼ିଶାର ଦକ୍ଷତା ବିକାଶକେ ଗୋଟିଏ ଆନ୍ଦୋଳନ ପରିଣତ କରାଯିବା। 2036 ଆଉ 2047କେ ଆଖି ଆଗରେ ରଖିକରି ଗୋଟିଏ ବିକଶିତ ଓଡ଼ିଶା ଗଠନ ଲାଗି କାର୍ଯ୍ୟକ୍ରମ ତିଆରି ହେଉଛି। ଏହି ବିକଶିତ ଓଡ଼ିଶାର ପ୍ରକୃତ ସାରଥି ହେବେ ଆମର ଦକ୍ଷ ଯୁବଶକ୍ତି। ଯୁବଶକ୍ତି ନୂଆ କ୍ରାନ୍ତି ଆଉ ସେମାନେ ଆମର ଅଖଣ୍ଡ ବିଶ୍ୱାସର ଆଧାର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ଫ୍ରାନ୍ସର ଲିଅନ୍ଠାରେ ହୋଇଥିବା ଏହି ପ୍ରତିଯୋଗିତାଥି ଦେଶର 60 ଜଣ ପ୍ରତିଯୋଗୀଙ୍କ ଭିତରେ ଓଡ଼ିଶାନୁ 15 ଜଣ ରହିଥିଲେ। ରାଜ୍ୟର ଶିକ୍ଷା ବ୍ୟବସ୍ଥାଥି ସବୁଠାରୁ ବଢ଼ିଆ ପ୍ରଣାଳୀ ଆନ୍ବାର ଲାଗି ସରକାର ଚେଷ୍ଟା ଜାରି ରଖିଛନ୍। ଶିକ୍ଷା ଭିତ୍ତିଭୂମିକେ ଦୁରୁସ୍ତ କରବାର ଲାଗି ବଜେଟ୍ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ରାଷ୍ଟ୍ରପତି ପୁରସ୍କାର ପାଇଥିବା କୃତି ଶିକ୍ଷକ ଡକ୍ଟର ଦ୍ୱିତୀ ଚନ୍ଦ୍ର ସାହୁ ଆଉ ସନ୍ତୋଷ କୁମାର କରଙ୍କୁ ସମ୍ଭର୍ଦ୍ଧନା ଦେବାର ସମୟଥି ମୁଖ୍ୟମନ୍ତ୍ରୀ ଇଟା କହିଛନ୍। ସେ କହିଛନ୍ ଯେ ପ୍ରାଥମିକ ସ୍ତରନ ଛାତ୍ରଛାତ୍ରୀମାନଙ୍କର ନିହିକେ ବର୍କସ୍ କରବାର ଲାଗି ଫି ପଞ୍ଚାୟତନ ଗୋଟେ ଲେଖା ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା। ଏହି ବିଦ୍ୟାଳୟମାନଙ୍କେ ଛାତ୍ରଛାତ୍ରୀମାନଙ୍କର ମେଧା ଶକ୍ତିର ଉଜାଗର କରିକି ଉଚ୍ଚ ବିଦ୍ୟାଳୟକେ ଉନ୍ନୀତ କରବା, ଯେନ୍ଟାକି ଶିକ୍ଷା କ୍ଷେତ୍ରର ବ୍ୟାପକ ପରିବର୍ତ୍ତନ ଆନ୍ବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କେ ହପ୍ତେ ଭିତରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରବାରକେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। କମିଟି ଗଠନ ନେଇକରି ଆଇବା 30 ତାରିଖ ତକ ରିପୋର୍ଟ ଦାଖଲ କରବାରକେ ଇଥି କୁହାଯାଇଛି। କର୍ମସ୍ଥଳୀନ ମହିଳା କର୍ମଚାରୀଙ୍କ ସୁରକ୍ଷା ଆର୍ ନିର୍ଯାତନା ବାବଦର ଅଭିଯୋଗର ଶୁଣାଣି ଲାଗି ବିଭାଗ କମିଟି ଗଠନକେ ଧରାବନ୍ଧା କରିଛି। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା କେତେଟା ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଆଉ ଅଲଗା ଶିକ୍ଷାନୁଷ୍ଠାନଥି ଏହି କମିଟି ଗଠନ ନାହିଁ। ଆଇନ ଅନୁସାରେ ଧାରିତ ସମୟ ଭିତରେ କମିଟି ଗଠନ ସହିତ ରିପୋର୍ଟ ଦାଖଲ କରବାରକେ ଉଚ୍ଚଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନଙ୍କୁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିରର ବାହାର ଇଲାକାର ଜିପିଆର୍ ସ୍କାନିଂ ସର୍ଭେ ଜାରି ରହିଛି। ମନ୍ଦିରର ଗର୍ଭଗୃହ ଆଉ ବାହାର ପାଖର କିଛି ଇଲାକାକେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ବୈଷୟିକ ଦଳ ସର୍ବେକ୍ଷଣ କରିଛନ୍। ମନ୍ଦିର ପ୍ରାଙ୍ଗଣ ତଳେ କିଛି ନିର୍ମିତ ଅଂଶ ରହିଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି ବୋଲି ଏଏସ୍ଆଇ ସୂଚନା ଦେଇଛି। ହେଲେ ସବିଶେଷ ରିପୋର୍ଟ ମିଲ୍ବାର ଉତ୍ରୁ ପୂରା ତଥ୍ୟ ଜଣାପଡ଼ବା। ସଂସ୍ଥାର ପୁରୀ ସର୍କଲ୍ର ଅଧୀକ୍ଷକ ଡିବି ଗଡ଼ନାୟକ ଆଉ ଡେପୁଟି ଇଞ୍ଜିନିୟର ଡକ୍ଟର ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱଥି ହାଇଦ୍ରାବାଦର ଏନ୍ଜିଆର୍ଆଇ ସଂସ୍ଥା 3 ଜଣିଆ ବୈଜ୍ଞାନିକ ଦଳ ଏହି ସର୍ଭେଥି ସାମିଲ ଅଛନ୍। ଆଜି ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ ଦିବସ ପାଳନ କରାଯାଉଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଏହି ଯୋଜନାଥି ଛାତ୍ରଛାତ୍ରୀମାନଙ୍କୁ ସମାଜସେବା ଆଡ଼କେ ତହକାବାର ଲାଗି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଶିକ୍ଷା ସଂସ୍ଥାନମାନଙ୍କୁ ସେନ ଲୋକଙ୍କ ସହିତ ଯୋଡ଼ବାର ଲାଗି ଏନ୍ଏସ୍ଏସ୍ ଗୋଟିଏ କେନ୍ଦ୍ରୀୟ ମିଶନ ଭାବେ କାମ କରିଆସୁଛି। 1969 ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଜାତୀୟ ସେବା ଯୋଜନା ମୂଲ ହୋଇଥିଲା। ଏହି ଅବସରରେ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରେଢ଼ାଖୋଲର ନାକ୍ଟିଦେଉଲ କଲେଜ ଆଉ ଅଲଗା ଶିକ୍ଷାନୁଷ୍ଠାନମାନଙ୍କେ ସଚେତନତା କାର୍ଯ୍ୟକ୍ରମ ଆଉ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଛି। ପୁରୀ ଶ୍ରୀମନ୍ଦିରନ ଆଜିଠାନୁ ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କର ସହିତ ଅଲଗା ଦେବୀପୀଠ ମାନକେ ରୀତିନୀତି ଅନୁସାରେ ଷୋଡ଼ଶ ଦିନାତ୍ମକ ପୂଜା ମୂଲ କରାଯାଇଛି। ପରମ୍ପରା ଅନୁସାରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂ ଦେବ ଶ୍ରୀନୟନ ସ୍ତୋତ୍ରୀୟ ବ୍ରାହ୍ମଣମାନଙ୍କୁ ବରଣ କରିଛନ୍। 16 ଦିନ ଧରିକିରି ହେବାର୍କେ ଥିବା ଏହି ପୂଜା ଲାଗି ରାଜଗୁରୁ ଦେଉଳ ପୁରୋହିତମାନେ ଗଜପତି ମହାରାଜଙ୍କର ସିଦ୍ଧିହସ୍ତ ଛୁଆଁ ଗୁଆ ଆର୍ ନଡ଼ିଆ ଆଚାର୍ଯ୍ୟମାନଙ୍କୁ ଦେଇଛନ୍। ରୀତିନୀତି ଅନୁସାରେ ପୁରୀର ଶକ୍ତିପୀଠ ମାନକେ ଇ ଆଚାର୍ଯ୍ୟମାନେ ଚଣ୍ଡୀପାଠ ଦୁର୍ଗା ଆରାଧନା ନୀତି କରବେ। ଏହି ଅବସରରେ ଦେବୀ ଦୁର୍ଗାଙ୍କର ସହସ୍ରା କୁମ୍ଭାଭିଷେକ ଆଉ ଦେବୀ ଉତ୍ଥାପନ ନୀତି କରାଯାଇଥିଲା। ଏହି କ୍ରମଥି ଆଇବା ମାସ 9 ତାରିଖ ବୁଧବାର ଦିନ ମା ବିମଳାଙ୍କର ପୀଠନ ମହାସପ୍ତମୀ, 10 ତାରିଖ ଗୁରୁବାର ଦିନ ମହାଅଷ୍ଟମୀ ଆର୍ 11 ତାରିଖ ଶୁକ୍ରବାର ଦିନ ମହାନବମୀ ପୂଜା ହେବା। 12 ତାରିଖ ଦିନ ମାଙ୍କର ବିଶ୍ରାମ ପୂଜା ହୋଇକରି 13 ତାରିଖ ରବିବାର ଦିନ ଦଶହରା ପୂଜା ହେବା ବୋଲି ଜଣାପଡ଼ିଛି। ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ପୀଠନ ଶାରଦୀୟ ଦଶହରା ଲାଗି ଆଜ ମୂଳାଷ୍ଟମୀ ତିଥିନ 16 ଦିନିଆ ପୂଜା ମୂଲ ହୋଇଛି। ଆଇବା ମାସର 2 ତାରିଖ ଦିନ ବୁଧବାର ଦିନ ମା ସମଲେଶ୍ୱରୀ ଧବଲମୁଖୀ ଆଉ ଗଙ୍ଗା ଦର୍ଶନ ବେଶ୍ ଭକ୍ତମାନଙ୍କୁ ଦର୍ଶନ ଦେବେ। 3 ତାରିଖ ଗୁରୁବାର ନୁ 9 ଦିନିଆ ଶାରଦୀୟ ପୂଜା ଆଉ ନବରାତ୍ରୀ ଦୀପ ପ୍ରଜ୍ୱଳନ ମୂଲ ହେବା। ଆଇବା ମାସର 12 ତାରିଖ ଶନିବାର ଦିନ ସମଲେଶ୍ୱରୀ ପୀଠନ ଦଶହରା ଆର୍ ରଣଜିତା ଉତ୍ସବ ଆର୍ 16 ତାରିଖ କୁଆଁର ପୂର୍ଣ୍ଣିମା, ଦେବୀଙ୍କ ରାଜରାଜେଶ୍ୱରୀ ବେଶ, ନୂଆ ଧ୍ୱଜା ଆରୋହଣ ଆର୍ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ବୋଲି ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କୁହାଯାଇଛି। ସୁବର୍ଣ୍ଣପୂର୍ଣ୍ଣ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ସହିତ ଜିଲ୍ଲାର ମାହେଶ୍ୱରୀ ପୀଠମାନଙ୍କେ ଆଜିଠାନୁ 16 ପୂଜା ମୂଲ ହୋଇଛି। ସକାଳେ ଦେବୀଙ୍କ ସ୍ନାନ ଉତ୍ରୁ ପାରମ୍ପରିକ ନୀତିଥି ମଙ୍ଗଲ ଆଲତି ଆଉ ପୂଜା ମୂଲ ହୋଇଥିଲା। ହେନ୍ତା ବୌଦ୍ଧ ଜିଲ୍ଲା ପୁରୁଣା କଟକ ଶକ୍ତିପୀଠ ମା ଭୈରବୀଙ୍କଠାରେ ଆଜି 16 ପୂଜା ମୂଲ ହୋଇଛି। ଏହି ପୂଜା ଆଶ୍ୱିନ ମାସର ଉଜ୍ଜଲ ପଖର ମହାଷ୍ଟମୀ ତକ୍ ଚାଲବା। ଆଜି ପବିତ୍ର ମୂଳାଷ୍ଟମୀ ତିଥି ପଶ୍ଚିମ ଓଡ଼ିଶାର ମା'ମାନେ ପୂଜୁଦିଆ ପାଳନ କରୁଛନ୍। ପୁଅମାନଙ୍କର ମଙ୍ଗଲ କାମନା କରିକି ମା'ମାନେ ଇ ଉପାସ କରୁଛନ୍। ମା'ମାନେ ନିର୍ଜଳା ଉପାସ ରହିକରି ଦୂତୀବାହନ ଆର୍ ଷଠୀ ମା'ଙ୍କର ପୂଜା କରସନ୍। ଗାଁ କଲୋନୀ ଆର୍ ପଡ଼ାମାନଙ୍କର ଛକ ଜାଗାମାନଙ୍କେ ଇ ପୂଜା ଲାଗି ବେଦୀମାନ ତିଆରି କରାଯାଇଛି। ଆଇବା କାଲି ସକାଳେ ଗାଧଲା ଉତ୍ରୁ ଘରେ ପୁଅମାନଙ୍କୁ 108 ଦୂପ ବନ୍ଦେଇକରି ଜୁଁତିଆ ପିନ୍ଧାବେ। କପଡ଼ାଲତା ଆର୍ ପୂଜା ସାମଗ୍ରୀ ଘିନ୍ବାର ଲାଗି ପଶ୍ଚିମ ଓଡ଼ିଶାର ଗାଁ ଗହଲିନୁ ନେଇକରି ସହର ସବୁ ଜାଗାନ ଗହଲ ଚହଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରବେ। ଇଟା ତାଙ୍କର 114 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଆଇବା 27 ତାରିଖ ତକ୍ ମାହାଲିଆ ଫୋନ୍ ନମ୍ଘର 1800 11 7800 କେ ଡାଏଲ କରିକି ଲୋକେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ପଠାଇ ପାରିବେ। ଇତାର ଛଡ଼ା 1922 ଫୋନ୍ ନମ୍ଘରଥି ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ମିଳିପାରୁଥିବା ଲିଙ୍କ୍ଥି ବିଲ୍ ସନ୍ଦେଶ ଦେଇପାରିବେ। ନରେନ୍ଦ୍ର ମୋଦି ଆପ୍ ନାଇଁ ହେଲେ ମାଇ ଗଭ୍ ଓପନ୍ ଫୋରମ୍ ଜରିଏ ଅନ୍ଲାଇନ୍ଥି ସନ୍ଦେଶ ଦିଆଯାଇ ପାର୍ବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସମ୍ବଲପୁର ଆଉ ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତନ ନବରତ୍ନ କମ୍ପାନୀ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ତାପଜ ବିଦ୍ୟୁତ୍ କେନ୍ଦ୍ର ଲାଗି ଆର୍ପିଡିଏସି ବୈଠକ ଆଜି ଝାରସୁଗୁଡ଼ାଠାରେ ହୋଇଥିଲା। ଏଥି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ଅଧ୍ୟକ୍ଷତା କରିଥିଲେ। ଇନୋ ପ୍ରକଳ୍ପ ଲାଗି ବିସ୍ଥାପିତ ହେବାର୍କେ ଥିବା ଲୋକଙ୍କୁ ନୀତିନିୟମ ଅନୁସାରେ ଥଇଥାନ କରାଯିବା ଆଉ ପ୍ରକଳ୍ପ ଇଲାକାନ ସରକାରୀ ଜମିଥି ରହୁଥିବା 40 ପରିବାରକେ କ୍ଷତିପୂରଣ ଦେବାର ଲାଗି ସ୍ଥିର କରାଯାଇଥିଲା। ବୈଠକଥି ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଟଙ୍କଧର ତ୍ରିପାଠୀ ଆଉ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନିକ ଆଉ ପୁଲିସ୍ ଅଧିକାରୀମାନେ ସାମିଲ ହୋଇଥିଲେ। ନୂଆପଡ଼ା ମିନି ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଲାର 2 ନମ୍ଘର ସନ୍ଧ୍ୟାନ ଆଜି ଜିଲ୍ଲାପାଳ ମଧୁସୂଦନ ଦାସ ସଭାପତିତ୍ୱ କରିଥିଲେ। ଇନ ଜିଲ୍ଲାର 5 ବ୍ଲକର କବିମାନେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହିତ କବିତା ପାଠ କରିଥିଲେ। ବଙ୍ଗୋପସାଗରନ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇତାର ପ୍ରଭାବଥି ଆଇବାକାଲ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ 20 ଜିଲ୍ଲାନ 7-11 ସେଣ୍ଟିମିଟର ତକ୍ ବର୍ଷା ହୋଇପାରେ। ଏଥିଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେନ୍ତା ନୂଆପଡ଼ା ଆଉ କଳାହାଣ୍ଡି ଜିଲ୍ଲା ନବିଲ୍ ଦୁକାଗଡ଼ି ସହିତ ବର୍ଷା ହୋଇପାରେ। শেষে মুখিয়া খবর ফের খায়। ওড়িশার পিলামানক দক্ষতা পূর্থির নজরকে আসিপারিছে কহিলে মুখ্যমন্ত্রী মোহন চরণ মাঝি। রাজ্যর উচ্চশিক্ষানুষ্ঠান মানকে হপ্তে ভিতরে আভ্যন্তরীণ অভিযোগ কমিটি গঠন করবারকে উচ্চশিক্ষা বিভাগ দেলা নির্দেশ। পুরী শ্রীমন্দির, সম্বলপুরর সমলি মন্দির সহিত রাজ্যর দেবীপীঠ মানকে আসন মূল হেলা সুলভ পূজা। আর সন্তান মানকর মঙ্গল কামনা করিকি মহিলা মানে পালন করুছন পূজু দিয়া উপাস। আজির আঞ্চলিক খবর ইন শেষ হেলা। জুহার।